করেছিলেন গ্রীষ্মের জন্য বর্ণনা দিয়েছে আল্লাহ। পরে কি বলি, মুজারটা বেরো, সৃষ্টি ভয়ঙ্কর পরিস্থিতি, আপনি বলার ভিতর ভগবান কৃষ্ণ সকাল গাভিমান উদার হিসেবে প্রত্যাবর্তন করলেন। তারপরে সুখদেব গোস্বামী বৃন্দাবনের সভাকে বর্ণনা করিয়া পাই যাই তুলনাত্মক দার্শনিক শিক্ষাপ্রদ এক বর্ণনা দৌঁছান, যেটা হচ্ছে বর্ষা দিনের বর্ণনা। গতকাল শুনতে যোগী মান তুলনা করেছেন কিভাবে বিদ্যুৎ আকাশ আঘ অগর্জন সহিত এবং রাজাঙ্ক সে বর্ণনা করছিল, সূর্যঙ্ক তুলনা কলে রাজাঙ্ক সহিত, জলক বর্ণনা কলে জল আঠমাস সূর্যদেব জলক নৌছেন সংগ্রহ করছেন, পুনি চারি মাস তাকে বর্ষণ করছেন। রাজা হবে দানবীর মানক শিক্ষা রাজা মানে সেভাবে প্রজা মান নিকট কর গুড়ি আদায় করি বিপদ সময় বন্যা বাত্যা মরুডি এইসবরে সেমান প্রজা মানুষ ফেরি দেওয়া সংগ্রহ সংগ্রহকারীর কেতবে ভৌতিক সুখ না কি সংগ্রহকারী আধ্যাত্মিক জীবনের তার সুখ সংগ্রহকারী মানে কোণ কুড়া স্টক রক্ষার চিন্তা পয়সা রাখি সংগ্রহকারী সব উদ্বিগ্ন রয়ে যে জীবন বহু পয়সা রাখছেন সে সুখ বহু চিন্তা রয়েছে এই কোণ ইয়েস ব্যাঙ্ক কোণ গরম হয়ে গেল পুরা পুরী মন্দির হাহাকার পড়ে পণ্ডা কোণ দুপ লগাইলে দীপ লগাইলে ঠাকুর প্রভু পয়সা পড়ে যাব যদি সে প্রভুঙ্ক পয়সা জগৎ জগন্নাথ তা পয়সা দিয়ে খাইব অর্থর এত বড় তার গুণ রয়েছে সমস্ত মনোবোধ যে অর্থক দেখি লোভাসক্ত নহেলা সে কেবল সাধারণ যা অর্থ বসা করেদেলা তার সততা উপরে অর্থ যাকে বসা করে রখিলা অর্থ চিন্তার সবুড়ে রয়ে আর সংগ্রহ যার স্বভাব তার নির্ভরতা সংগ্রহ যে সবল প্রকার রাখলে ভবিষ্যৎ অসুবিধা হবে নিজ পাই যেমন সংগ্রহ কম কুয়া সংগ্রহবাদী সংগ্রহকারী যেমনি আমার কোণ মৌমাছি তার ডেলি মৌ খাইলে না মৌমাছি মৌ সংগ্রহ করি মৌ কোণ 250-300 টাকা পিলা পড়লে মোটা হয়ে যাচ্ছে না আকাশে উড়ুছে আর কোণ 50 কিলোমিটার দূর সেই সংগ্রহ তার সংগ্রহ বুদ্ধি আছে নিজে প্রাণ ত্যাগ করছে মৌ রক্ষি দেওয়া পরে কোণ আকর্ষণ আসছে কে মধুয়া মৌ মৌ সা ভাঙ্গি তার গলা নিয়া লগিয়ে তাকে মারিব মৌ খাইব তাকে মারিব সংগ্রহটা কেতবে রাজা পাই ভালো নয় জনতা পাই ভালো কাহ পাই আবশ্যক সে ভগবান কহিলেন যে দূর আবশ্যক যা প্রভু দৌছেন চলাইবার চেষ্টা কর যেতে ভগবান দৌছেন আমার অভাব কাম কেউ মেন্টে পারিবে সময় লা লোক মানে তেজ পিকি রোলে তুমি সেতবে জন্ম বি তোমার জীবনে শুনবি নথি লোক পেজ পিকি আমার ঘরে আসছো ছোট পিলা তোমার মনে আছে এতে গরিব লোক থাকলে সে লোক তাঙ্কর পোষ চাকরি করে পিঠাবাটি করে শুনেছি আম ঘরে সে পেজ নেই চাউল তো মধ্যে তাঙ্করে কারণ মাগিয়া পাই তো খারাপ লাগে কাই চারি পাঁচ যে ধান কোণ হুয়ে রুয়া সরি তারপরে কোন কাম হচ্ছে টিকে তো কোণ কোণ পালক কাটিয়া পাই যাবে তাহলে বিড়ন্তি নেই বিড়ন্তি মানে আছে ধান পোড়া না শুয়ান হ্যাঁ খেলেবে সেদিকে কাম শৈলা বারঙ্গা বছর শৈলা তা কিছু কাম তিন মাস কোণ খায় চারটা পাঁচটা লেখা ছুয়া খরচ কি দেব কি দেবে কাম তো নাই না দেবে না আগর কাহ বাহির তো পয়সা দিলা কাহ বাহির মানে কেই বাহির কেই বলে যাও কে যা পিতা মাতা স্নেহ ছাড়ে কে যাও লোক আসি পেজ মাগি কিনা খুদ চাউল চাউল যে আসব কোণ হয় পেশাই কি আসব তা খুদ চাউলটা কোণ খুদ কোণ কাউড়া শিবড়া শিবড়া মাগিকি নেয় তাকে নেই সিজেই খায় পেজ গুটিকে নেই লুণ পকাই দিয়ে পিবে সেই বসিব যদি চাউল অন্নমান মিলে না তাদের চারি করে বসি বইথিব অন্ন পচা লঙ্কা লুণ টিকে পেঁয়াজ শহে পেঁয়াজ তো কাঁচ মান লোক খালি টিকে গোটে বাটিরে মাদাই দেব পাঞ্চ জন সাপ এভাবে ভারত বর্ষে লোক কমসে কম সেমান সেতবে স্নেহ মমতা ଆଜି ଯୋଉ ସଂସାର ସବୁ ଚାଲିଗଲା ଆଧ୍ୟାତ୍ମିକ ଜିନିଷରେ ଆଧ୍ୟାତ୍ମିକ ସାଧୁ ମାନଙ୍କର ସ୍ୱଭାବ ବଦଳିଗଲା, ଆଉ ବାହାର ଲୋକଙ୍କର ସ୍ୱଭାବ ବଦଳିଲା, ଏସବୁ କାହିଁ ପାଇଁ ଗୋଟେ ବଦଳ ଲେଖିଲେ ଶଙ୍କରାଚାର୍ଯ୍ୟ ଯାହା ଆଖି ଖୋଲିବା କଥା ଖୋଲିଛୁ ଅର୍ଥ ଅନର୍ଥମ ଭାବରେ ନିତ୍ୟ ସୁଖ ରହିଛି। ଅର୍ଥକୁ ଭଗବାନଙ୍କୁ ସେବାର ଲଗେଇବା ଲୋକ ସଂସାରରେ ବହୁତ ଦୂର, ଯୋଉଟା କେବଳ ଶୁଦ୍ଧ ଭକ୍ତି ଶୁଦ୍ଧ ଭକ୍ତ ସ୍ଥିତି କଲେ ସେ କେବଳ ଲଗେଇ ପାରିବ, ସାଧାରଣ ଲୋକ କେବେ ଲଗେଇ ପାରିବେ, କେବେ ଲଗେଇବେ। ଅର୍ଥ ଦେଖିଲା ମୁଁ ତାର କ'ଣ ଇଚ୍ଛା, ଗୋଟେ ଭଲ ଜିନିଷ କରିଦେବି, ଖାଇଦେବି, ପିଇଦେବି, ବୁଲିଦେବି, ୟୁଜ୍ କରିପାରିବି, ବହୁତ ସଂଗ୍ରହ। ଏଥିପାଇଁ ଶିକ୍ଷା ଦେବେ ରାଜାମାନେ ସବୁ ସୂର୍ଯ୍ୟ ଭଳିଆ ସବୁ ଦେଇଦେବେ, ସଂଗ୍ରହ ପରାୟଣ ସାଧକ ପାଇଁ ବହୁତ କ୍ଷତିକାରକ। ଅର୍ଥ ବି ଭୋଜନରେ ପ୍ରସାଦ ବି ରଖିବନି, ସେ ଚିନ୍ତା କରିବେ ମୁଁ ଏବେ ଖାଇଦେଲି ଆଉ ଚାରିଟା ବେଳ ପାଇଁ ରଖିଦିଏ, ସନ୍ଧ୍ୟା ପାଇଁ ରଖିଦିଏ, ସେଗୁଡ଼ିକ କଥା ତାକୁ ବି ମନା କରୁଛନ୍ତି ଯୋଗୀମାନଙ୍କ ପାଇଁ। କରପତ୍ର ଉଦରପାତ ପାତ୍ରେଣ ସ୍ଥାପେ ନ ତୁ ସଂଗ୍ରହ, ଏଇ ଚବିଶ ଅବତାର କ'ଣ ଚବିଶ ଗୁରୁଙ୍କର ଇଏରେ ସେ ଆଜ୍ଞା କଥା ଭ୍ରମର କଥା କ'ଣ ମହୁମାଛି କଥା ଶିଖିଲେ, ଦେଖ ମହୁମାଛି ଆଜି କ'ଣ ଅସୁବିଧାରେ ପଡୁଛି ସଂଗ୍ରହ, ତୁମେ କିଛି ରଖିବନି ମାନେ ସୋ ପ୍ରାତ ଅତ୍ୟ ଭକ୍ତି, ମୁଁ ଆଜି ସକାଳେ ଖାଇଲି ପୁଣି ସନ୍ଧ୍ୟାବେଳ ପାଇଁ ରଖିଦିଏ ନା, କାଲି ପାଇଁ ଚିନ୍ତା କରିବି ସେ ଆଗତ ଗ୍ୟାସ ତାଙ୍କ ମାନି ହେଉଛି କି ସେଭଳିଆ କାହାନ୍ତି, ସେଇଭଳିଆ ଲୋକ ଯେ ଶରଣାଗତ ହେଇ ରହୁଥିଲେ, ତୁମର ବେଳେ କାଲି ଖାଇବା ପାଇଁ ନାହିଁ, ତୁମେ କାହା ଉପରେ ଚିନ୍ତା କରିବ, ସକାଳେ ଉଠିଲା ବେଳକୁ ତ ଆମ ଗ୍ୟାସ ପ୍ରେସର ମାରିଦେବେ, ଚାଉଳ ଅଛି ଡାଲି ଅଛି, ନିର୍ଭର କାହା ଉପରେ ଆସୁଛି ଆସିବି। ସେତେବେଳେ ସାଧକ ମାନେ ଯୋଉ ଥିଲେ ସେମାନେ ସକାଳେ ଯିବେ କୁଆଡେ ଯିବେ, ଏଇ ଗାଁ ବା ନାହିଁ ସୂର୍ଯ୍ୟ ତାଙ୍କର ଦିଗ ନଥାଏ, ଏଥର ହାତରେ କ'ଣ ଟର୍ଚ୍ଚ ଲାଇଟ୍ ଥିଲା ନା କ'ଣ ଇଏ ଥିଲା ନା ତାଙ୍କର ଦିଗ ଦେଖିକି ଶୋଉଥିଲେ, ସେ ଶୋଇବେ ଉଠି ପଡ଼ିବେ, ପୂଜା ପାଠ ସରିଲା ଘରୁ ବାହାରିଲେ ଶୋଇକି ଉଠିଲେ ଯୋଉ ଦିଗଟା ତାଙ୍କୁ ଦେଖାଲା ସେଇ ଦିଗ ହେଲା ତାଙ୍କର ଆଜି ଭିକ୍ଷା ବୃତ୍ତିର ଦିନ। ଗୋଟେ ଜାଗାରେ ତ ରହୁନଥିଲେ ନା, କେଉଁ କେଉଁ ଦିଗରେ ସେ ଶୋଉଥିଲେ କ'ଣ ତାର ମାନା ଅଛି, ଗୋଟେ ପଟେ ଯୋଉ ଦିଗ ଏଇ ଗାଁଟା ଦେଖାହଉଛି ମାନେ ଚାଲ ଆଜି ସାମଲ ବସ, ଆଉ ଖାଇବେ କ'ଣ ଆଣିବେ କ'ଣ ନା କରପତ୍ର ଗୃହୀତ ଆଉ ଉଦର ପାତ୍ର ସ୍ଥାପେ, ସେ ଚକ୍ର କରପତ୍ର ହେଲା ଏଇ ହାତ ଦେଖିବେ ଯାଇଲା ଉଦର ପାତ୍ର ପକେଇଲେ ସଂଗ୍ରହ କିଛି କରିବେ, ସଂଗ୍ରହ କଲେ ମୁଁ ଅଛି ବୋଲେ ତୁମର ଅବସ୍ଥା, ଆଉ ତୁମେ ଟଙ୍କା ପଇସା ରଖିକି ବୁଢ଼ା ହେଲେ କି ପୂଜା ତୁ ଭଗବାନ ତ ଭରସା ରହିଲେନି, ତୁମେ ଅର୍ଥ ଯାହା ପାଖରେ ରହିଲା ତାର ସେତେ ଭଗବାନ ଉପରେ ଭରସାଟା କମ କେହି ନିର୍ଭରଶୀଳ କ'ଣ, ତା ପାଖରେ ଗୋଟେ ଅପମ୍ଭ ରହିଲା ଆଉ ଟଙ୍କା ତ ଅଛି କିଛି ନହେଲେ ଯାହା ଅପେକ୍ଷା କେବେ ହେଲେ ଶରଣାଗତ ଆଉ ଆସିବ, ଭକ୍ତମାନଙ୍କ ପାଇଁ ବିପଦ ଆଉ ଆମର ଏଠି ଶରଣାଗତ ଆସିବନି, କର୍ମୀ ଲୋକଙ୍କର ତାଙ୍କର ଶରଣାଗତ ଭଗବାନ ଉପରେ ଭରସା ରହିବେନି ଆଉ ତା ଆସକ୍ତିଟା ଉଦ୍ବିଗ୍ନ ବେଶୀ ବଢିବ। ଲେଖାଣ ଏକାଦଶ ସ୍କନ୍ଧରେ କ୍ଲେଶ ଆଧି ମାନେ ମନ ପୀଡ଼ା ହବ, ଉଦ୍ବିଗ୍ନ ସବୁବେଳେ ସବୁବେଳେ ଚିନ୍ତା ରହିବ କୁଆଡେ କ'ଣ ଟଙ୍କା ହେଲା, ଯୋଉ ଏ ସେମାନଙ୍କର କ'ଣ ଇଏ ହେଇଗଲା, ବର୍ତ୍ତମାନ କ'ଣ ହେଲାଣି, ସବୁ ଲୋକ ଡରିଗଲା ବ୍ୟାଙ୍କରେ ଟଙ୍କା ରହିଲେ କ'ଣ ହବ, କେତେବେଳେ ଯଦି ବ୍ୟାଙ୍କ ବନ୍ଦ ହେଇଗଲା ଲୋକଙ୍କର ମୁଣ୍ଡ ଖରାପ ହେଲା, ଟଙ୍କା କେଉଁଠି ରଖିଲା କ'ଣ କରି, ଅର୍ଥ ସବୁବେଳେ କ୍ଲେଶ ସବୁବେଳେ କ୍ଲେଶ, ସୁଖ କ'ଣ ଅଛି ତେଣୁ ଭଗବତ ସମ୍ବନ୍ଧୀ ହେଇଯାଏ ସେଟା କୃଷ୍ଣଙ୍କର, ଆଉ କୃଷ୍ଣଙ୍କର ଅର୍ଥଟା କ'ଣ କରା ହବ ନା ସେଟା କୃଷ୍ଣଙ୍କର, ଆମର ତା ପ୍ରତି କୌଣସି ନିର୍ଲିପ୍ୟ ଭାବ ରହିବ, କୌଣସି ଲାଭ ହେଲେ ତାଙ୍କର କ୍ଷତି ହେଲେ ତାଙ୍କର ଆସିଲେ ତାଙ୍କର ନ ଆସିଲେ ତାଙ୍କର, ଏଇଭଳି ଆସକ୍ତ ହେଲା ମାନେ ଅସୁବିଧା। ରାଜାମାନଙ୍କୁ ଏଟା ଶିଖେଇଲେ ବର୍ଷା ବର୍ଷା ଯେଭଳି ସୂର୍ଯ୍ୟଙ୍କ ସୂର୍ଯ୍ୟ ହେଲେ ରାଜା, ବର୍ଷା ହେଲେ କର ସରି ଜଳ ହେଲେ କର ବର୍ଷା ହେଲେ ଦାନ ଫେରେ ଦେଉଛି, ଜଳକୁ କର ସୂର୍ଯ୍ୟ ଯେମିତି ନେଇଗଲେ ସେଭଳିଆ ରାଜା କ'ଣ କରିବି କର ସବୁ ସଂଗ୍ରହ କରିବି, କର ସଂଗ୍ରହ କରିବି ସବୁ, ଲୋକ କ'ଣ କରୁଥିଲେ ରାଜା କର ସଂଗ୍ରହ କରୁଥିଲା ବ୍ରାହ୍ମଣ ବ୍ରାହ୍ମଣ ଦାନ ସଂଗ୍ରହ କରୁଥିଲେ, ଏବେ ଏବେ ବି ଆଖଣ୍ଡ ଲୁଣି ରାବଣ ଏବେ ଯାଉଛନ୍ତି ତାଙ୍କର ଜମିଡ଼ିବେ ସାଙ୍ଗ ସବୁ ଲୁଣି ଜମି, ଏ ଯେଉଁ ଆଖଣ୍ଡ ଲୁଣି ପାଖରେ ସବୁ ଲୁଣି ଜମି ତାଙ୍କର ସବୁ ହୁଏନି, କେଉଁ କେଉଁ ବର୍ଷ ଯଦି ହବ ହବ ନହେଲେ ପୁରା ଲୁଣି ଚଢି ଆସିବ ଗଲା ପୁରା, ସେ ଏବେ ବି ମୋର ମନ ଛୋଟ ପିଲାଟେ ଯାଇଥିଲେ ଏବେ ବି ଆସୁଛନ୍ତି ଗାଁ ଏପରି ଲୋକ ଘଟଣାମାନେ ଆସିବେ ତାଙ୍କର ସବୁ ଭାଗ ଓଡ଼ିଶା ସାରା ଭାଗ ଦିଆଯାଇଛି, ମାନେ ଏଇ ନନାର ଏଇ ଏରିଆ ଏଇ ନନାର ଏଇ ଏରିଆ ସେମାନେ ସେ ଜାଗା ହେଉଛି ଧାନ ଧରିକି ଆସିବ, ସୂର୍ଯ୍ୟ ସରି ରାଜା ନଉଥିଲା ଟ୍ୟାକ୍ସ ବ୍ରାହ୍ମଣ ନଉଥିଲା ଦାନ, ରାଜା ଟ୍ୟାକ୍ସ ନେଇକି ଲୋକ କାମ ଲୋକ ହିତକର କାମରେ ଲଗାଉଥିଲା ବ୍ରାହ୍ମଣ ନେଇକି ଭଗବାନ ସେବା ଲାଗୁଥିଲା, ଧନଟା ସବୁ ଶୁଦ୍ଧ ରହୁଥିଲା। ବର୍ତ୍ତମାନ ସବୁ ଦିଟା ଖାଇବେ ଆଉ, ସରକାର ଟଙ୍କା ପଇସା ଆଣି ଖାଅ ଆଉ କୋଉଠି ଦେବ ଦେବ ମନ୍ଦିର, କୋଉଠି କୋଉଠି ମାଗଣା ମିଳୁଛି, ଚାଲ ମନ୍ଦିର ଖାଇ ପିଇ ଦେଇକି ପଳେଇ ଆସିବ। ମାନେ ପୁରା ବିପରୀତ ଦିଗରେ ବର୍ତ୍ତମାନ ସମାଜ ଚାଲିଛି, ସବୁ ବିପରୀତ ଦିଗରେ ଚାଲିଛି। ଏବଂ ତା ପରବର୍ତ୍ତୀ ଦଳିତ ମହାବେଗୋଚ୍ଚଣ୍ଡ ଶୋଷଣ ବ୍ୟପିତ ପ୍ରେଣିନମ ଜୀବନ ହେସା ମୌଚ କରୁଣା ପ୍ରେଣିନମ ପ୍ରେଣିନମ ଜୀବନ 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 ହେଉଛି ପ୍ରାଣୀର ଜୀବନ ହେଉଛି କିଏ ବର୍ଷା। ଯେଭଳି ବାୟୁ ବାୟୁ ଦ୍ୱାରା ପରିଚାଳିତ ଏଇ ମେଘଖଣ୍ଡ ସନ୍ତପ୍ତ ଜୀବକୁ ଗ୍ରୀଷ୍ମ ଦିନରେ ତାପିତ ଜୀବକୁ ଜୀବ ପାଇଁ ସେ ବର୍ଷା ବର୍ଷଣ କରୁଛନ୍ତି, ସେଭଳି ସାଧୁ ଲୋକମାନେ ସବୁବେଳେ ପର ଦୁଃଖ ପାଇଁ ନିଜର ଜୀବନ ପର୍ଯ୍ୟନ୍ତ ସେ ପ୍ରଦାନ କରନ୍ତି। ସେଠି ଚକ୍ରପଦ ଉଦାହରଣ ଦେଲେ କାର ରନ୍ତି ଦେବ ଏବଂ ଦୁଧିଛି, ଜୀବନ ଉପକାର କରିବା, ଅନ୍ୟକୁ ଜଣ ସାହାଯ୍ୟ କରିବା, ସାହାଯ୍ୟର ପୁଣି ବିଭିନ୍ନ ସ୍ତର ରହିଛି। ଆମେ ଅନ୍ୟକୁ ସାହାଯ୍ୟ କରୁଛେ କାହିଁକି, ପାଇବାର ଆଶା ବର୍ତ୍ତମାନ ଯେଉଁ ସାହାଯ୍ୟଟା ସମାଜରେ ସେଟା ବି ନାହିଁ। ଆଗରୁ ଯେଉଁ ସାହାଯ୍ୟ କରାଯାଏ ଏଇଟା ନିଷ୍କାମ ଭାବରେ କରାଯାଏ, ଆଗରୁ ଦାନ କରାଯାଏ ନିଷ୍କାମ ଭାବରେ, କ'ଣ କହୁଥିଲେ ଗୁପ୍ତ ଦାନ, ଏବେ ବି ଅଛି କିମ୍ବା ଆଜି ପ୍ରସିଦ୍ଧି ସବୁ କିଏ କିଏ କେତେ 80 ଲକ୍ଷ ଦେଉଛି, କିଏ 90 ଲକ୍ଷ ଦେଉଛି, ସମସ୍ତ ତାଙ୍କ ନାଁ ଅଛି। ସେ ଯୋଉଟା କ'ଣ କ୍ରିକେଟର କ'ଣ ଏଇଟା ଗୋଟେ ଇଣ୍ଡିଆର କ୍ୟାପ୍ଟେନ କ'ଣ ତା ନାଁ ବିରାଟ ବିରାଟ କୋହଲି ନା କ'ଣ, ସିଏ ତା ସ୍ତ୍ରୀ କ'ଣ ତା ସ୍ତ୍ରୀ ନାଁ ହଁ, ସିଏ ଦୁଇ ଜଣଙ୍କୁ ଗୁପ୍ତ ଦାନ ଦେଇଛି ପଢୁଥିଲେ ଆଜି ଦେଖିଲେ ଭଲ କଥା କଥା। ସେ ଆଉ ଗୋଟେ କ'ଣ ତା ନାଁ କି ଶର୍ମା ଗୋଟେ କ'ଣ ଦେଖିଛି, ସିଏ 80 ଲକ୍ଷ ଦେଇଛି, ରୋହିତ ରୋହିତ ଶର୍ମା ନା କ'ଣ ସେ 80 ଲକ୍ଷ ତା ନାଁଟା ଲେଖା, ସେ କେତେ ଟଙ୍କା ଦେଲା, ଅଲଗା କେଉଁ ମାନେ ସବୁ କ୍ରିକେଟ ଖେଳାଳି କେତେ କେତେ ଦେଇଛି ତାଙ୍କ ନାଁ ଲେଖା ହେଇଛି, କିନ୍ତୁ ଇଏ ଦେଇଛି ଗୁପ୍ତ ଦାନ ଆଗରୁ ସେ ଏମିତି ସେ ମୋ ନାଁ କେବେ କେହି ନ ଜାଣିବ କେତେ ଦେଇଛି, ତାହେଲେ ସେ କେତେ ଦେଇଥିବ ଗୋଟିଏ ଉପରେ ଦେଇଥିବ ନା ନାହିଁ, ଗୋଟିଏ ଉପରେ ଦେଇଛି କିନ୍ତୁ ସେ ଚାହୁଁନି ମୋ ମୋ ନାଁ ଲେଖି। ଇଏ ହେଉଛି ସାହାଯ୍ୟ, ଅନ୍ୟକୁ ସାହାଯ୍ୟ କରିବାର ଯେଉଁ ମନୋଭାବଟା, ମୁଁ ଖାଇଦେବି ମୁଁ ରହିଯିବି ମୁଁ ଭଲ ରହିଯିବି, ଆମେ କ'ଣ ସାହାଯ୍ୟ ଯେଉଁ କରୁଛେ ଗୋଟେ ସର୍ତ୍ତମୂଳକ ହେବା ଉଚିତ ନୁହେଁ, ନିଷ୍କାମ ଭାବରେ କରିବା ଦରକାର। ଏ ଜୀବଟା କୃଷ୍ଣ କରିଥିବ ସାହାଯ୍ୟ କରିବ, ଆଉ କୃଷ୍ଣ ଚେତନାରେ ତ ଆଜିକାଲି କର୍ମୀ ସମାଜରେ ସାହାଯ୍ୟ ତ ନାହିଁ, କର୍ମୀ ସମାଜରେ କ'ଣ ସେ ଜଣେ ଜଣଙ୍କୁ ସାହାଯ୍ୟ କରୁଛି କାହିଁକି, ତାକୁ ତ ପାଇବା ପାଇଁ ଭକ୍ତି ଭକ୍ତି ଜୀବନରେ ଯେଉଁ ସାହାଯ୍ୟ କରାଯାଏ ଏ କେବଳ ଭଗବାନଙ୍କୁ ପ୍ରସନ୍ନ କରିବା, ଯେ ଶିବଜୀ ପିଇଲେ କ'ଣ ବିଷ ପିଇଲେ, ବିଷ ପିଇବା ପୂର୍ବରୁ ପ୍ରବଚନ ଦେଇକି ପିଇଲେ, ବିଷଟାକୁ ଯଦି ପାନ କରିବି ପ୍ରିୟତେ ଭଗବାନ ହରି ପ୍ରିୟତେ ସଚରା ଚର ସତୀ ତୁମେ ତ ଅନୁମୋଦନ କରିଦେଲ, କିନ୍ତୁ ମୁଁ କାହିଁକି ପିଉଛି, ବହୁତ ସୁନ୍ଦର ସେ ଅଛି, ସେ କ'ଣ ସେ ଶିଖି ଜୀବନ ଯେ ନିଜର ସ୍ୱାର୍ଥରେ ସବୁବେଳେ ଲାଗିଛି ସୁସମୃତ, ସେ ବଞ୍ଚିକି ମରିଛି, ଶିବଜୀ ପ୍ରବଚନ ବଞ୍ଚିକି ମରିଯାଇଛି, ଯେ ସବୁବେଳେ ନିଜ ସ୍ୱାର୍ଥରେ ବଞ୍ଚିକି ରହିଛି, ତେଣୁ ଏମାନେ କ'ଣ ଆମେ ଜୀବିତ ବୋଲି କହିବୁ ନା କ'ଣ ସଂସାର, ସଂସାର ମୃତ୍ୟୁ ଗୁଡ଼ା, ଆଉ ନିଜ ସ୍ୱାର୍ଥ ନିଜେ ଖାଇବୁ ନିଜେ ବଞ୍ଚିବୁ, କାହାର ଅନ୍ୟର ଦୁଃଖ ଅନ୍ୟର ସମସ୍ୟା ଅନ୍ୟର ଗୋଟେ ଅନ୍ୟ ଗୋଟେ ଜୀବ ଭଗବାନ ତୁମକୁ ଶକ୍ତି ଦେଇଛନ୍ତି, ଜ୍ଞାନ ଦେଇଛନ୍ତି, ବଳ ଦେଇଛନ୍ତି, ବୁଦ୍ଧି ଦେଇଛନ୍ତି, ଅନ୍ୟକୁ ସାହାଯ୍ୟ କର, ତୁମେ ତୁମେ ଯଦି ଅନ୍ୟର ହୃଦୟକୁ ସ୍ପର୍ଶ କରିପାରୁନ ତୁମ ହୃଦୟକୁ ଭଗବାନ କେବେ ସ୍ପର୍ଶ କରିବେ, ଭଗବାନ ସହଜ ବୋଲି କିଏ ଡାକୁଛନ୍ତି, ମୁଁ ଠାକୁର ଡାକିଦେବି ଭଗବାନ ପାଇବି, ଭଗବାନ କେବଳ ତୁମର, ତୁମେ ବାବା ଝିଅ ହେଲେ ତୁମର କେବଳ, ତୁମେ ଭକ୍ତ ହେଲେ ତୁମର, ଭଗବାନ କର୍ମରେ ନୁହଁ, ଭଗବାନ ବିଚାର ନୁହଁ, ପ୍ରଭୁ ତାଙ୍କ ସମସ୍ତେ ହୃଦୟ ଭଗବାନ ଅଛି, ସେଇଟା ତୁମେ ଦର୍ଶନ ନ କରିପାରିଥିଲେ ତୁମେ କେବେ ଯଦି ପ୍ରଭୁ ସେଇଟା ଭାବିଥାନ୍ତି, ସେ ବିଦେଶକୁ କାହିଁକି ଯାଇଥାନ୍ତି, ଜାଣିନାହାନ୍ତି ସେମାନେ ସେମାନେ ତାଙ୍କ ତାଙ୍କ ଜୀବନ ଶୈଳୀ କେମିତିକା, କ'ଣ ଖାଉଥିଲେ, ମଦ ଖାଉଥିଲେ, କେମିତି ତାଙ୍କ ଜୀବନ, ସେ କ'ଣ ଦେଖୁଥିଲେ, ଆତ୍ମାକୁ ଦେଖୁଥିଲେ, ଦେହକୁ ଦେଖୁଥିଲେ, ସେ ଗୋଟେ ଜୀବ ଭଗବାନଙ୍କର ସ୍ୱାର୍ଥପରରେ ତୁମେ ଭଗବାନଙ୍କୁ ସନ୍ତୁଷ୍ଟ କରିପାରିବ, ଭଗବାନ ସମସ୍ତଙ୍କ ହୃଦୟରେ ଅଛି, ଆଉ ଦୟା ଯେଉଁ ଯେଉଁ ଦୟା ଯେଉଁ ଗୁଣ ରହିଛି ସେ ମା ଭଳି ଚନ୍ଦ୍ର ମା, ତୁମର ଦୟା ଗୁଣ ନାହିଁ ନା, ଅନ୍ୟ ଅନ୍ୟ ପ୍ରତି ଗୋଟେ ଜୀବ ପ୍ରତି ଦୟା ନାହିଁ, ଆମର କ'ଣ ଆମର ତ ଭକ୍ତି ସମ୍ବନ୍ଧରେ ସବୁ ଦୟା କରିବା, ଆମର କୌଣସି ଦେହ ଦେହ ଦୈହିକ ସମ୍ବନ୍ଧରେ ଆମେ ଦୟା କରୁଛୁ ନା, ପ୍ରସାଦ ଦେବା ତାକୁ ଆମ ସଂକୀର୍ତ୍ତନ କରିବା, ଯେଉଁ ପ୍ରକାର ସାହାଯ୍ୟ ସବୁ ଚାଲିଛି ସେ ଭକ୍ତିର, ତୁମ ଭିତରେ ଯଦି ସେ ଗୁଣଟା ନାହିଁ ତୁମ ଭକ୍ତିରେ ଜଣେ ତୁମେ ଦେଖ ତୁମେ ତୁମେ ଯାହା ଖାଉଛ ସେଇଟା ଅନ୍ୟକୁ ଦେଇପାରିବ, ଭଲ ଭଲ ଜିନିଷ ତୁମକୁ ମିଳିଛି, ପାଞ୍ଚଟା ରସଗୋଲା ମିଳିଛି, ତୁମେ ଦେଲେ କେତେଟା ଦେବ? ଅନ୍ୟ ଜଣ ଗୋଟେ ଦେବ, ଚାରିଟା ତୁମେ ପକେଇ ଦେବ। ଗୋପବନ୍ଧୁ ଦେଖିଲ, ଆମେ ଗୋଟେ ଭଲ ଜିନିଷ ଖାଇଲା ବେଳେ ଆମେ ଆଗେ ଭଲ ଖାଇବା ପାଇଁ ଚେଷ୍ଟା କରୁଛେ କି ନାହିଁ? ଗୋଟେ ଫାଷ୍ଟ ଦେଖ, ଭଗବାନ ପାଇବା ବୋଲି କି ଭଗବାନ କେତେ ଉଚ୍ଚରେ ଅଛ, ଆମେ କଣ ଚାହୁଁଛୁ? ମୁଁ ଭଲ ଜିନିଷଟା ଖାଇବି, ମୋତେ ଏଇଟା ଦରକାର। ମାନେ ଆମର ନିଜର ସ୍ଥିତିର ଆମେ ଦେଖ, କିନ୍ତୁ ଗୋଟେ କର୍ମୀ ଲୋକର ସ୍ଥିତି ଦେଖ। ଗୋପବନ୍ଧୁ ନା ଖାଇଲା ବେଳେ କଣ ହେଲେ, ଖାଇବା ଆସିକି ଡାକିଲେ ବିପନ୍ନ ଗୋପବନ୍ଧୁଙ୍କର ଇଏ କଣ? ସେଟା ଖାଇକି ବସିଛନ୍ତି, ସେ ଆସିକି ତମ ଖାଇବାକୁ ବସିଛନ୍ତି, ଡାକିଲେ କିଏ ବିକ୍ରି ଡାକୁଛି, କଣ କଲେ? ସେ ନେଇକି ଦେଇଦେଲେ ନା ସବୁ ଭୋଜନ ସବୁ ଦେଇଦେଲେ। ଗୋପବନ୍ଧୁଙ୍କର ପଡ଼ୁଥିବ ସବୁ ବୁଲି ସତ୍ୟବାଦୀରେ ତାଙ୍କର ସତ୍ୟବାଦୀ ପାଖରେ କେତେ ଲୋକ ଦୟାଳୁ ଥିଲେ, କର୍ମୀ ଲୋକ ହେଲେ ଦୟାଳୁ ଥିଲେ। ପୂର୍ବତ ସେ ପାଇଁ ଯେଉଁ ଅହମ୍ମଦାବାଦରେ ସବୁ ହାଇଦ୍ରାବାଦରେ ଅହମ୍ମଦାବାଦ ଯାଇଥିଲେ, ସେ ସେଦିନ ପ୍ରସାଦ ସବୁ ହେଇଛି, ବାଣ୍ଡିଆ ପାଇଁ ପ୍ରସାଦ ହେଇଛି, ସବୁ ଭଲ କରୁନାହାନ୍ତି, ଅଣତୁଣ କରୁଛନ୍ତି, ପୂର୍ବତ ରାଗି କରୁଛନ୍ତି, କ'ଣ ଗୋଟା ଏଇଟା ସବୁ କ'ଣ ଗୋଟେ କଞ୍ଜୁସ ଭଳିଆ କ'ଣ କରୁଛନ୍ତି? ଆମେ ଗୋଟେ ଏମିତି ଖାଉଛେ, ଆମେ ଯାହା ଦେଉଛେ, ଆମେ ଯାହା ଖାଉଛେ ଆମେ ସେଇଟା ହିଁ ଅନୁଭବ ଦେବା ଦରକାର। ସେତେବେଳେ ଅଲଗା ଗୋଟେ ଜୀବକୁ ସବୁବେଳେ କ୍ଷୁଣ୍ଣ ଦୃଷ୍ଟିରେ ଦେଖିବା, ତାକୁ ମିଷ୍ଟ୍ରିଟ୍ କରିବା, ଏଇଟା ଭକ୍ତର ଲକ୍ଷଣ ନାହିଁ। ଦୟାଳୁ କର୍ମୀ ଲୋକ ପାଖରେ ତୁମେ ଶିଖିବାକୁ ପଡ଼ିବ, ବହୁତ କର୍ମୀ ଲୋକ ଅଛନ୍ତି ବହୁତ ଦୟାଳୁ, ଯଦି ସେମାନଙ୍କର ଅଲଗା ଉଦ୍ଦେଶ୍ୟ କିଛି ଥାଇପାରେ, ଭକ୍ତର କ'ଣ ଗୋଟେ ସ୍ୱାଭାବିକ ଗୁଣ, କାହିଁ ସିଏ ଗୋଟେ ଜଗତର ସମ୍ମାନ ପାଇଁ କରିପାରୁଥାଏ ବା ପୁଣ୍ୟ ପାଇଁ କରିପାରୁଥାଏ, ଆମେ କାହା ପାଇଁ ଅନ୍ୟକୁ ଦୟା କରୁଛେ, ସାହାଯ୍ୟ କରୁଛେ? ଭଗବାନ ଖୁସି, ଭଗବାନ ଖୁସି, ପ୍ରଭୁ ଯଦି ଖୁସି କରିବା ପାଇଁ ତୁମେ ଚାହୁଁଛ, ସବୁ ଜୀବନ ହୃଦୟ ଭିତରେ ହୃଦୟଟାକୁ ସ୍ପର୍ଶ କରିବାକୁ ପଡିବ। ତୁମେ ତୁମ କଥା ଚିନ୍ତା କର, ମୁଁ ମୋର ଭଜନ କରିବି, ମୁଁ ମୋର ରହିବି, ଏମିତି କି ଭଗବାନଙ୍କୁ ପାଇନାହାନ୍ତି? ପ୍ରଭୁଙ୍କୁ ଏମିତି କି ପାଇନାହାନ୍ତି? ଭଗବାନ ତୁମେ କେବଳ ତୁମର ତୁମକୁ ରିଜର୍ଭ, ତୁମେ ତୁମ ରିଜର୍ଭ ସିଟ୍ ଭଳିଆ ତୁମେ କହିପାରିବନି, ମୁଁ ପ୍ରଭୁ ଡାକିବି, ମୁଁ ପାଇଯିବି, ମୋ ରାସ୍ତାରେ ମୁଁ ରହିବି, ସବୁ ଜିନିଷ ନାହିଁ। ସମସ୍ତ ପୁରୁଷମାନଙ୍କ ରାସ୍ତା, ସେ ଦୁଇଟା ଭକ୍ତି ପଦରେ ଯେଉଁ ଦୁଇଟା ରାସ୍ତା ରହିଲା, ଗୋଟେ ହେଲା ଇଜିଏ ସହଜ ରାସ୍ତା, ଏଇଟା ସେ ରାସ୍ତା ହେଉଛି କଠିନ ରାସ୍ତା। କେଉଁଟା? ଏକାକି ରହିକି ଏକାକି ଡାକିକି ଏକାକି ଭଗବାନଙ୍କୁ ପାଇବାଟା, ସେଟା କଠିନ ରାସ୍ତା, କାହିଁକି ଭଗବାନ ଲେଟ୍ରେ ପ୍ରସନ୍ନ ହୁଅନ୍ତି, କାହିଁକି ସିଏ କ'ଣ କରୁଛି? ତା ଚିନ୍ତାଟା ସ୍ୱାର୍ଥ ପ୍ରଭାବ, ସିଏ ପରମାର୍ଥ ରହିଛି, ସେ ସ୍ୱାର୍ଥ ରଖିଛି, ପରମାର୍ଥ ପାଇଁ ସ୍ୱାର୍ଥ ରଖିଛି, ଏଇଟା ଖରାପ ଜିନିଷ। କିନ୍ତୁ ଭଗବାନ ବେଶୀ ଖୁସି ହୁଅନ୍ତି, ଭଗବାନ ଖୁସି ହୁଅନ୍ତି, କାହିଁକି ସିଏ ତା ସ୍ୱାର୍ଥଟା ଚାହୁଁଛି। କିନ୍ତୁ ମୋର ତ ହଜାର ହଜାର ଜୀବ ପଡ଼ିଛନ୍ତି ନା, ଜୀବଟା ମୋର ନୁହେଁ କି, ସିଏ ତାର ଜମି ମୁଁ ପଳେଇବ, ମୋ ପାଖକୁ ପଳେଇ ଆସିବି, ପଳେଇ ଆସ, ହଁ ସେ ଯିବ ସେ ଲେଟ୍ରେ, ତା କଥା ମୁଁ ପରେ ବୁଝିବି, ତା କଥା ପରେ ବୁଝିବି। ଏଇ ଗୋଷ୍ଠୀ ଆନନ୍ଦୀ ଯୋଉ ରହିଲେ ଏମାନଙ୍କ ଉପରେ ଭଗବାନ, ଯିଏ ପ୍ରକୃତ ଭକ୍ତ ତ ଜାଣିଲା, ଯିଏ ପ୍ରକୃତ ଭକ୍ତ ତ ଜାଣିକି ଭକ୍ତକୁ ସାହାଯ୍ୟ କଲା, ଜୀବକୁ ସାହାଯ୍ୟ କଲା, ତାପରେ ଭଗବାନ ବେଶୀ ଖୁସି, ତାଙ୍କୁ ଶୀଘ୍ର ଭଗବାନ ନେଇଯାନ୍ତି, ତାଙ୍କୁ ଶୀଘ୍ର ଭଗବାନ ନେଇଯାନ୍ତି, କାହିଁକି ସେ କ'ଣ କରୁଛି? ଭଗବାନଙ୍କ ତରଫରୁ ସେ ଜୀବ ଗୁଡ଼ାକୁ ଜୀବମାନଙ୍କୁ ସାହାଯ୍ୟ କରୁଛି, ସେଇଟା ଭଗବାନଙ୍କର କାମ। ସେଇଟା କରୁଛି ଗୋଟେ ଜୀବ, କ'ଣ କରୁଛି? କେତେ କଷ୍ଟରେ ସେ ରହିଛି, ଯଦି ମନ୍ଦିର ଗୁଡ଼ାକ ସବୁ ବନ୍ଦ ହେଇଯିବ, ସାଧୁମାନଙ୍କୁ ସବୁ କୁହାଯିବ ତୁମ ବଣକୁ ପଳାଅ, ଲୋକ ଗୁଡାକ କ'ଣ ହେଇଯିବ? 50% ଅଧିକ ପାଗଳା ହେଇଯିବ, ବୁଝିପାରୁଛ ନା ନାହିଁ? ତୁମର ତ ମାଇଣ୍ଡରେ ଷ୍ଟ୍ରେସ୍ ଆସେ, ତୁମେ କାହା ପାଖରେ କହିପାରିବ କହିଲେ? ଦେଖ ଲୋକ କୁଆଡ଼େ ଯାଏ, ଦେଖୁଛି ଯେତେ ସବୁ ଲୋକ ଅଧା ମନ୍ଦିରକୁ ଆସୁଛନ୍ତି, ଯେତେ ସବୁ ପ୍ରଭୁ କାହିଁ ସବୁ ସିଟ୍ରେ ମନ୍ଦିର ଗଲେ ଜାଣିଛନ୍ତି, ଏଗୁଡ଼ା ସବୁ ମାଟା ଫାଟା ଖାଇବେ, ସ୍ତ୍ରୀ ସାଙ୍ଗ ମଣ୍ଡଳ କରିବେ, ଅଫିସରୁ ବାହାରେ ଖାଇବେ, ଖଟି ଖଟି ଗଧ ହେବେ, ମୁଣ୍ଡ ଅଧା ଆଇଆ ହେଲେ ସେ ବଳା ଆସିବ ମନ୍ଦିର ଆସିଲେ, ସେ ତ ମନ୍ଦିର ଅଛି, ସାଧୁ ଅଛନ୍ତି, କୀର୍ତ୍ତନ ଅଛି, ତାକୁ ସେଇଠି ଆନନ୍ଦ ମିଳିବ ଆଉ, ଜାଣିଛନ୍ତି ସବୁ ଯୁଗାଚାର୍ଯ୍ୟ ସବୁ ଜାଣିଛନ୍ତି ନା ଭଗବାନଙ୍କ ଶକ୍ତି। ଯଦି ସାଧୁମାନେ ନଥାନ୍ତେ ତାହେଲେ ଲୋକ ତାଙ୍କର ଦୁଃଖ ତାଙ୍କର କାହାକୁ ସବୁ ପାଗଳ 50% ପାଗଳ ହେ, ସାଧୁ ନଥିଲେ ଗ୍ରନ୍ଥ ପଢୁଥାନ୍ତା କି? ସାଧୁ ନଥିଲେ ଏ ଗ୍ରନ୍ଥର ପ୍ରଚାର ଗ୍ରନ୍ଥ ବିଗ୍ରହ କରୁଥାନ୍ତା କି? ଗ୍ରନ୍ଥ ନଥାନ୍ତା ବିଗ୍ରହ ନଥାନ୍ତା, ଆଉ ନାମକୀର୍ତ୍ତନ ଥାନ୍ତା କି? ନାମକୀର୍ତ୍ତନ ଯଦି ସାଧୁ ନଥାନ୍ତା ତାହେଲେ ଗ୍ରନ୍ଥ ବିଗ୍ରହ ନାମକୀର୍ତ୍ତନ ପ୍ରସାଦ ଏସବୁ କିଛି ତାହା କ'ଣ ହେଇଥାନ୍ତା? ଲୋକଟା କ'ଣ 50% ଅଧିକ ଲୋକ ପାଗଳା ହେଇଥାନ୍ତି ଯେତିକି କଷ୍ଟ ଭୋଗୁଛି? ଯିଏ ନିଜେ ଭଜନ କରୁଛି ତାକୁ ଭଗବାନ ଖୁସି ହେବେ ନା? ଯିଏ ଭଗବାନଙ୍କ ପାଇଁ ଜୀବମାନଙ୍କ ପାଇଁ ଭଗବାନଙ୍କ ତରଫରୁ ସାହାଯ୍ୟ କରୁଛି ତାକୁ ଖୁସି ହେବେ। ସେଥିପାଇଁ ବାବୁ ପୁତ୍ରନାଥ ମହାରାଜ କହିଲେ, ମୁଁ ଯିବିନି ପ୍ରାଣ ଦେବ ମୁନ ଶୋଇ ମୁକ୍ତି କାମ ମୌନି ଚରନ୍ତି ବିଜନୈନ ପରାର୍ଥ ନିଷ୍ଠା। ବହୁତ ସାଧୁ ବହୁତ ପରାର୍ଥ ନିଷ୍ଠା ସେମାନେ ନିଜ ପାଇଁ ସେମାନେ ସବୁ ଜଙ୍ଗଲ, ମୁଁ ସେମିତି ଦେବତା ମୁନିମାନେ ବି ସେମାନେ ସବୁ ନିଜ କଥା ଚିନ୍ତା କରୁଛନ୍ତି। ଏକ୍ସଟେଣ୍ଡ ସେଲ୍ଫିସନେସ୍ ଗୁଡ଼ିକ ଅଛି। ଆମର ଆମର ଲେବୁଲଟା ବହୁତ ଉପରେ, ଈଶ୍ୱର ଜିନିଷ ଉପରେ ଦେଶ ଅତି ବିଶ୍ଳେଷଣ ଦେଶବାଦ ଆସିବ, ତା ଉପରେ ଯେଉଁ ଟିକେ ଦେବତାବାଦ ଆସିବ, ଲେବୁଲ ଗୁଡାକ ସିନା ଆଗେ କ'ଣ ଗୋଟେ ଲୋକ ଯେ ଆମ ପରିବାରରେ ମୁଁ କେମିତି ଭଲ ରହିବି, ଇଏ ଗୋଟେ ଲେବୁଲ। ଘରେ ଗୋଟେ ଗୋଟେ ଲୋକ ଯଦି ଛୁଆ ପିଲା ତାଙ୍କ ସ୍ତ୍ରୀ ଅଛି, ସିଏ କହିବେ ମୁଁ କେମିତି ଭଲ ରହିବି, ମୋ ଖାଇବା ପିଇବାଟା ଭଲ, ତୁମ ଛୁଆ ଭଲ ମୋର କ'ଣ ତାର ଛୁଆ, ଏମିତି ଲୋକ ଅଛି ଜାଣିଛ କି ନାହିଁ? ତା ନିଜ ପୁଅ ନିଜ ସ୍ତ୍ରୀ ଦିଅ, ମୋର ଖାଇବାଟା ଭଲ ବାହାରେ, ତୁ ତୋର ଖାଇବା ତୋ ଛୁଆ କେମିତି, ସିଏ କହିବ ତା ସ୍ତ୍ରୀ କହିବ ତୋ ଛୁଆ କେମିତି ଖାଇବା ଖାଇବ, ତୋର କେମିତି ବଞ୍ଚି, ମୁଁ ଏଇଟା କହିବିନି, ମୋର ଏଇଟା ହବାର ଅଛି। ଏଇଭଳିଆ ଲୋକ ବି ଅଛନ୍ତି, ତା ସ୍ତ୍ରୀ ଅଛି ଛୁଆ ଅଛି, ତାଙ୍କର ଆଗେ ଖାଇବା ପଛରେ ନାହାନ୍ତି, ପଛରେ ନାହାନ୍ତି, ତୋ ଗାଁ ନାହାନ୍ତି ନା, ସବୁ ଗାଁରେ ଅଛନ୍ତି, ସେ କିଛି ବୁଝିବ, ଛୁଆ ଖାଉ ନ ଖାଉ, ସ୍ତ୍ରୀ କହିବେ ମୋର ଏତିକି ଦରକାର, ତୁ ତୋର ବୁଝିବୁ କୋଉଟା ଆଣିବୁ, ମୋର କଥା ବୁଝିବା ମାନେ ସ୍ୱାର୍ଥର ଲେବୁଲ ଦେଖ କେମିତି। ଗୋଟେ ଲୋକ ନିଜ କଥା ଜାଣୁଛି, ତାଠୁ ଟିକେ ଉପର ସେ କହିବ ମୋ ପିଲା ମୋ ସ୍ତ୍ରୀ, ମୋ ସ୍ତ୍ରୀ ମୋ ପିଲା, ତା ଭାଇ ମଲା ବାପ ମଲା ସେ ବୁଝିବୁ, ତା ଇଏ ଇଏ ସେକେଣ୍ଡ ଲେବୁଲ ଦେଖ ଚିନ୍ତନ ସ୍ତରରେ କେମିତି ଅଛି, ତା ଉପରକୁ ଯିଏ ଟିକେ ସେ ଚିନ୍ତା କରିବ ମୋ ବାପ ମା ମୋ ଭାଇ ନେଇ ମୁଁ ସୁଖ, ତା ଉପରକୁ ଟିକେ, ତା ଉପରେ ଲୋକ ଟିକେ ଜାତିଗତ ଉପରେ ଆସିବ, ଆମ ଆପଣ ଲୋକ ସିଏ ଆମ ଲୋକ ହଇରାଣ ହେଉଛି, ସିଏ କହିବ କ୍ଷେତ୍ରରେ ସେ କ୍ଷେତ୍ର ଜାତି ନାହିଁ ବନ୍ଧୁ, ତା ଉପରେ ଲେବୁଲ ହେବ ବନ୍ଧୁ, ବନ୍ଧୁ ମୁଁ ଆମ ଘର ହଇରାଣ ହେଉଛି, ମୋ ଅବସାର ହଇରାଣ, ମୋ ଶାଳୀ ଶ୍ୱଶୁର ସଡ଼ୁ ଦେଖୁ ନା ସେ ରୋଜଗାର କରି ତା ଘରକୁ ପଡ଼ିବ, ସବୁ ମୋ ସବୁଟା ହଇରାଣ ହେଉଛି, ତାଠୁ ଟିକେ ସାହାଯ୍ୟ, ତାକୁ ଗୋଷ୍ଠୀ ଭିତରେ ବନ୍ଧୁ ଭିତରେ ସାହାଯ୍ୟ କରିବ, ବନ୍ଧୁ ଉପରେ ତାପରେ ଗୋଷ୍ଠୀକି ଯିବ, ଗୋଷ୍ଠୀ ହେଲେ ଯେଉଁ ଜାତି କଥା ଆମ ସମାଜର ଗଞ୍ଜାମ ଆମ ସମାଜର ଗୋଟେ ହଇରାଣ ହେଉଛି, ସମାଜର ପଇସା ଗୋଟେ ହାତକୁ ଦିଅ, ତାଙ୍କ ସମାଜ ଅଛି, ବାମ ସମାଜ ସେ କୁର୍ମ ସମାଜ ତୁ ସମାଜ ଅଛି, ତାଙ୍କ ସମାଜର ପଇସା ଉଠେଇ ତାଙ୍କ ସବୁ ପଇସା ରଖିଥିବେ ତାକୁ ଦେବେ, ତା ଝିଅ ବାହାରେ କହିଲେ ସମାଜକୁ ଦେବେ ପଇସା ଦେବେ, ସାହାଯ୍ୟ କେତେ ଦେଖ ତାଙ୍କ ତାଙ୍କ ସ୍ତରରେ ଦେଖ ତୁମେ ଦେଖିଦି ଜାତି କରୁଛି, ଜାତି ତାପରକୁ ଯେ ଏକ୍ସିଡେଣ୍ଟ ତାପରକୁ ଟିକେ ଯେଉଁ ପଡ଼ିଲା ସେ କ'ଣ କହିବ, ଆମ ଗାଁ ଆମ ଗାଁର ଲୋକମାନେ ସମସ୍ତେ ଭଲ ରୁହନ୍ତି, ଇଏ କରନ୍ତି ସେ କ'ଣ, ତୁ ଗାଁ ମୁଖ୍ୟ ନଥାନ୍ତି, ସେ ଗାଁ ମୁଖ୍ୟ ତାର ଝିଅ ବାହାରେ କେମିତି ହବ, ତାର କ'ଣ ହବ, ସେସବୁ କରିବ, ୟା ଉପରେ ଆସିବେ ଲୋକ ଦେଶ ଉପରେ ଆସିବ, ଦେଶ ଏତିକି ଭିତରେ ସୃଷ୍ଟ ହୋଇକି ରହିଛି, ୟାର ଉପରକୁ ଉଠିବାଟା ଭାରି ଏତିକି ବଡ଼, ତାର ଉପରକୁ ଯେଉଁମାନେ ଆସିବେ ସେମାନେ ଦେବାଦେବୀ ଆରାଧନା କରି କେମିତି ପୂଜା ସେବା ଏତିକି ବିଷୟରେ ଆସିବ, ନିଜର ସ୍ୱାର୍ଥ ପାଇଁ ନିଜର କାମନା ପାଇଁ, ଆମ ଦେଶ ଯେମିତି ବର୍ତ୍ତମାନ ସବୁ କିଏ ବିଶ୍ୱ ଜାତି ଯଜ୍ଞ କରିବ, କିଏ କ'ଣ କରିବ, ଯଜ୍ଞ ଚାଲିବ, ଯଜ୍ଞ ଚାଲିନ କି ବର୍ତ୍ତମାନ ଯଜ୍ଞ ଚାଲିଛି, ଲେଖିଥିଲା ସେ ଭଦ୍ରକର କୋଉଠି ସେ ମନ୍ଦିର ଯୋଗ୍ୟ ଅନୁନା, କିଏ ଆସୁନାହାନ୍ତି ପ୍ରଭାବ ଅନୁନା, କେମିତି କରୋନା ଭାଇରସ ଯାଉ, ତୁମେ ଯାହାକୁ ଯୋଗ୍ୟ କରୁଛ ସେଟା ତିଆରି କରୁଛି, ତୁମେ କ'ଣ ସେ ଜାଣିନି ନା କ'ଣ, ଦଣ୍ଡଟା କିଣ କିଏ ଦଉଛି, ଚାଇନା ଦଉଛି ଦଣ୍ଡ ଚାଇନା ଦଉଛି, ଭଗବାନ ତିଆରି କରୁଛି, ତୁମେ ତାକୁ କ'ଣ ଯୋଗ୍ୟ କରିଦେଲେ, ସେ ଶ୍ୱାସ ତୁମେ ଘିଅ କରିଦେଲେ ସେ ମାରିଦେବେ ନା, ଶିବା ଦେଇଛନ୍ତି ପ୍ରତିବେଶରେ ଲୋକ ସେ ସୁଖ ଦୁଃଖ ସ୍ୱାର୍ଥ ପାଇଁ ସେ ସେତିକି ଲେବୁଲ ପହଞ୍ଚିବ, କିନ୍ତୁ ସିଏ ଯିବ ଯେ ଭଗବାନଙ୍କର ଅଂଶ ଏତିକି ଗୋଟେକୁ, କିନ୍ତୁ ସବୁ ରହିଗଲା ନିଜ ଭିତରେ ଆଉ, ନିଜ କଥା ପ୍ରଥମେ, ତାପରେ ପିଲା ଛୁଆ ସ୍ତ୍ରୀ, ତାପରେ ଭାଇ ବନ୍ଧୁ, ତାପରେ ବନ୍ଧୁ ବାନ୍ଧବ, ତାପରେ ନିଜ ଗୋଷ୍ଠୀ, ଗୋଷ୍ଠୀ ପରେ ଦେଶ, ଏତିକି ଆଉ ୟା ପରେ ଟିକେ ଯେଉଁମାନେ ପାସ ଦେବୀ ଆରାଧନା କରିକି ଆମେ ସମସ୍ତେ ଭଲ ରହୁ, ମୁଁ ଭଲ ରହୁ, ପିଲା ଛୁଆ ଭଲ ରହୁ, ଦେଶ ଭଲ ରହୁ ସବୁ, କିନ୍ତୁ ଯିବ ଯେ ଭଗବାନଙ୍କର ଅଂଶ ତାକୁ ସବୁ ସାହାଯ୍ୟ କରିବା ଦରକାର, ପରମାର୍ଥରେ ସାହାଯ୍ୟ କରିବା ଦରକାର, ଏଇ ଯେଉଁ ବିଜନ ଏଇଟା କେବଳ ବୈଷ୍ଣବମାନେ ହିଁ ଜାଣନ୍ତି, ବୈଷ୍ଣବମାନଙ୍କୁ ତ ଜଣେ ହାଏଷ୍ଟ ଅର୍ଡର୍ ବୁଝିବେ, ଏଇ ଯେଉଁ ଗୋଟେ ଓଡ଼ିଆରେ ଗୋଟେ କଥା ନିଜେ ବଞ୍ଚିଲେ ବାପର ଲୋକ ଭକ୍ତ ହେଲା ବୋଲି ସିଏ ବି ସେଇଆ ଅଛି, ତାଙ୍କର ସିଏ ଗୋଟେ କାଟାଗୋରୀ, ବୈଷ୍ଣବମାନଙ୍କ ଭିତରେ ଗୋଟେ କାଟାଗୋରୀ ଅଛି, ସେ ତା ସମୟରେ ଚୁଚା କରିଦେ ସେ ତାର ଛାପି ବିଜାର ରହିବ, ଆମ ଘରେ ବଞ୍ଚିବ କ'ଣ ଯାହା କରୁଛି, ତାଙ୍କ ଭିତରେ ବି ସେମିତି ସେମିତି ଭାରତରେ ଯଦି ରହିଛନ୍ତି ସାଧାରଣ ଭିତରେ ସବୁ ବିଭିନ୍ନ ପ୍ରକାର ଦେଖିଲେ ତାଙ୍କର ଭେରାଇଟି ସୁଯୋଗ ପୁରା ଲାଷ୍ଟ ଯେଉଁ ଜିନିଷ ରହିଲା ଗୋଟେ ଜୀବ ହେଉଛି କାହା ପ୍ରଭୁଙ୍କର, ତା ଅନ୍ତର ଭିତରେ ଭଗବାନ ଅଛନ୍ତି, ମୋର ଯେତିକି ସାମର୍ଥ୍ୟ ରହିଛି ସେ ଲେଖିଲେ ଭଗବାନ କହିଲେ ନା ବୃକ୍ଷ ବୃକ୍ଷ ତାର ଉଦାହରଣ ଦେଇ ସମସ୍ତଙ୍କରେ କହିଲେ ଏଦାବାନ ଜନ୍ମ ସାଫଲ୍ୟ ଦେହିନାମ୍ୟର୍ଥି ପ୍ରାଣୟର୍ଥି ଦିଆ ବାଚ ଶ୍ରେୟ ଆଚରଣ ସଦା ନିତ୍ୟ ପ୍ରସଦମାନଙ୍କୁ ଦେଖିକି କହୁଛନ୍ତି ଶ୍ରେୟ ଆଚରଣ ସଦା ସମସ୍ତ ସବଳ ଅନ୍ୟର ମଙ୍ଗଳ କର ଜନ୍ମ ସାଫଲ୍ୟ ଜନ୍ମ ସାଫଲ୍ୟ ଦେହିନା ଦେହରେ ଜୀବନର କାମ ହେଲା প্রাণেই অর্ধেই ধিয়া বাচা, চারটা কথা, প্রাণ দ্বারা, অর্থ দ্বারা, বুদ্ধির দ্বারা, গোচর দ্বারা, কৃষ্ণ সম্পর্কে কৃষ্ণ কৌশ বৃক্ষের দ্বারা উদ্ধার করে, বৃক্ষের জীবন পুরা তার কোন স্থিতি নাই, মল্লা পরে সে কামল লাগুছে, পড়িকি ভস্ম হয়েগেলা পরে কামল লাগুছে, তোমার কোন হব, তোমার কোন জিনিসটা গোটে মানুষের মরিগলা পরে গছের গোটে তুমি কিছু কার উপকার, মরিগলা পরে কেউ জিনিসটা কামল লাগে মতো, মানুষ যদি মরিযিব সেটি গছ কি লগাইব, পশু মরিগেলে সেটি গছ লগাইলে কোন কহিব লোক কোন কহিবে, জানি না, গোমা তারিখ সব গাঁ গল গোটে পুঁতি দেবে সেটি কোন গছ লগাইবে, করছিল গছটা বড় বড়ি সার পাই বড়ি শ্মশানে যে গছ লাগবে কে বসি সার গুণা বিলুয়া রেস্ট নব, নহলে কুয়া বসিব, আ সেটি মানুষ বসিব কি শব বুড়িয়া বলে এটি বসি, মানুষ এটি মরিথিব এটি গছ লগাইবে কোন লোক, সে গছ দেখিলে লোক ডরি এটা পুত থিবরি, মানুষ মানে কেউ কাম হবে না, যা বঞ্চিবার বঞ্চিতে গোটে সে যা করি সেদিন মানুষ আজ বুঝিবার মতো উপকার করে, আর বৈষ্ণব মানুষ সবু বড় পর উপকার হয়ে জীব কষ্ট পাওছে, মোট যেত অভিজ্ঞতা আছে, মোট যেত অনুভব আছে ভক্তি তাকে সেতিক সাহায্য করে, এতে ভগবান খুশি, অলগা মোট উদ্দেশ্য কিছু নাই, গোটে জীবক আমি করবো তাকে উচাইবা, তাকে ভক্ত বনাউছে, তাকে তো কিছু পয়সা পাইবা, তাকে তো সম্মান পাইবা, তাকে কন্ট্রোল রাখবা, তাকে ইউজ করবা, এটা সব অর্ডার মোটিভ, এটা পরমার্থ লাভ হব, তাকে সব উপরে কন্ট্রোল করে রাখা, মু ভক্ত করি মু জায়গায় তো মানি তুই মতো পয়সা দেব তুই মতো ইয়ে এসব ভক্তের উদ্দেশ্য নয়, সে জীবনে কেমন ভগবান প্রাপ্ত তাকে গ্রহণ করু তার প্রভুকে প্রাপ্ত হব, জীব প্রতি এটা হচ্ছে নৈসর্গিক দয়া, নৈসর্গিক যে শব্দটা যে লাগে সংস্কৃতরে উপাধি রহিত দয়া, মোর মোর কিছু স্বার্থ নাই, মোর কেবল এত গোটে স্বার্থ ভগবান এতে খুশি, প্রভু খুশি করুণাটা পাই, প্রচারকরে এটা হলো তার লক্ষ্য, মানে করুছি কেবল কাই ভগবান গুরু আর কৃষ্ণ, গুরু আর কৃষ্ণঙ্কর সুখ পাই, জীব মানে কষ্ট পাওছে, মোর এত অভিজ্ঞতা আছে মুখ তাকে কষ্ট দূর করিপারিবিনি, মু যা ভক্তি করিবি গুরু কৃষ্ণ পাখে যা পাইছি সেই জিনিসটা মু করিবি, সেটা আমি কার কাম, গুরু কৃষ্ণ এই যে দয়া গুরু ধ্যান দেলে কাহ সহিত মেঘ সহিত পবন তারিত হই বা চালিত হই, যেভাবে করতে সাধু মানে সেভাবে সাধু, এটি দানবীর চক্রবাদ লিখলে দয়াবীর দানবীর এক উপমান, যে দয়াবীর হব যে দানবীর হব তার উপমান দেলে কাহ সহিত কাহ মেঘ তপ ক্রোশাদ মীড়া আসীত পর্ষিয়সী মহি যথৈব কাম্য তপ যথৈব কাম্য তপসস্তনু সম্প্রাপ্যত ফলম, তপসা পক্ষে কৃষ্ণেন কুশা ততো দৈবে রুদ্রাদেবী প্রজন্য চ বিদ্যা কামিত বস্তু প্রদানেন জলদৃষ্ট্যা চ সিক্ত, উদাহরণ দেলে এটা সকামী সাধুমান পাই উদাহরণ, পরিণামী সাধুমান জগবাদ লাস্ট কু লেখিলে তথেতু উপমা পরিণামে দর্শিবি সদৃহেয়া, যেমন পরিণামে দর্শি যেমন ভক্ত শুধু ভক্ত তাঙ্ক পাই এটা গোটে হেয় উপ, কিন্তু সকাম ভক্ত মানঙ্ক পাই এটা ভালো, সকাম ভক্ত মান পাই এটা শিখিবে, সকাম ভক্ত মানে কেমতি এটি কহিলে তপ্ত ক্রুষা দেব মীড়া আসিদ বর্ষি আসি ভাই, যার কামনা আছে সে দেবতা মানুষ ব্রহ্মাঙ্ক রুদ্রঙ্কু পূজা করছে, তাঙ্কু প্রসন্ন করিয়া কহিলে কোণ করিয়া পড়ে তপ করি কুশ হচ্ছে না, খাইপি মজা মারিকি কে কে কোটে ভগবান পাইছে না দেবতাকে পাইছে, হরিণ কষি কোণ খাও রাবণ কোণ খাও ভোগর কিছু জীবন মিলবে এটা ভুল যাও, এটা গোটে মনের গোটে ভ্রম, ভোগর কিছু মিলবে ভাল খাই ভাল রই ভাল ভাল খাই ভাল রই ভাল ভক্তি করবি ভক্তি এই জিনিস কেবে লাগিপার ভোগ বুদ্ধি করবে না, ভোগাসক্তি বড়াইব না, ଲୋଭାଶକ୍ତି ବଢିବ, ଯାହା ମିଳୁଛି ସେମିତି ଭଗବାନଙ୍କର ଯେମିତି ପ୍ରସାଦ ହେଲା ଯାହା କ'ଣ ଖାଇବ କ'ଣ ଇନ୍ଦ୍ରମାନଙ୍କୁ ସନ୍ତୁଷ୍ଟ କରିବା, ଜୀବାଭିଙ୍କୁ ସନ୍ତୁଷ୍ଟ କରିବା ସମ୍ଭବ ନୁହେଁ। ମଣିଷର ସକାଳୁ ଉଠିଲା ମାନେ ଚିନ୍ତା କ'ଣ, ଆଗେ ସକାଳୁ ଉଠିଲା ମାନେ ବାଥରୁମ୍ ଯିବି, ତାପରେ ତାପରେ ଚିନ୍ତା ହବ କ'ଣ କେତେ ଖାଇବୁ ସବୁବେଳେ। ତେଣୁ ଏଇ ଭୋଗ ଅନୁଭୂତି ଦ୍ୱାରା ଯେତେବେଳେ ଯାହା ମିଳୁଛି ବାସ୍ ପ୍ରଭୁଙ୍କର ଇଚ୍ଛା ବୋଲି ପ୍ରଣ କରିଦେଇ ଇଚ୍ଛାରେ ଭୋଗ ବୁଦ୍ଧି ଭୋଗ ବୁଦ୍ଧି ରଖିଲେ ହବନି। କୃଷତତ୍ତ ସେ କହୁଛନ୍ତି ଯେଉଁମାନେ ସକାଳବାଦୀ ମାନେ ତପହା କୋଷା ଦେବ କିଟା ଦେବତାମାନଙ୍କୁ ଯେଉଁମାନେ ପୂଜା କରୁଥିଲେ ସବୁ ତପ ତପ କରିକି ପାଇଛନ୍ତି ନା, ଯେଉଁମାନେ ରାବଣ ବର ପାଇଛି, ହିରଣ୍ୟକଶି ବର ପାଇଛି, ସୁଖେତ ପାଇଛନ୍ତି, ବସି ବସି ଯେଉଁ ଘର ଛାଡ଼ିକି ପାଇଛନ୍ତି, ସ୍ତ୍ରୀ ଥିଲା ସବୁ ଛାଡ଼ି ଯାଇକି ତପସ୍ୟା କରୁଛନ୍ତି ନା, ଆଉ ଜଣେ ଭୋଜନ କରୁନାହାନ୍ତି ନା, ଆଉ ତପ କରି ସେମାନେ ପାଇଛନ୍ତି। ଆମର ତପ ହେଲା ଏଇଟା, ଆମର ତପ ଖାଇବା ପିଇବା ବନ୍ଦ କରିବା, ଏସବୁ ତପ ନୁହଁ, ଆମର ତପ ହେଲା ଏଇ ଭଗବାନଙ୍କର ସେବା। ଆଉ ଆଚାର୍ଯ୍ୟମାନଙ୍କର ଯେଉଁ ନିୟମ ଗୁଡ଼ିକ ରହିଛି, ଆଚାର୍ଯ୍ୟମାନଙ୍କର ପ୍ରଦତ୍ତ ପଥାକୁ ଯଥା ଯେତେବେଳେ ଭାବରେ ପାଳନ କରିବା ତପ ବଢ଼ିବାର ନାହିଁ। ଅତ୍ୟାସ କ'ଣ କହିଲେ ଅତ୍ୟାହାର ପ୍ରୟାସ ପ୍ରଜାଲୋପ ନିୟମାଗ୍ରହ, ନିୟମାଗ୍ରହ ଅର୍ଥ ହେଉଛି ନିୟମକୁ ହେଳା କରିବା କିମ୍ବା ଅଧିକ ନିୟମ ପାଳନ, ଅଧିକ ନିୟମ ପାଳନ କରିବୁ ବ୍ରହ୍ମୈ ନିୟମଟା ପାଳନ କରିବି, ତୁ ପାଳନ କରିଦେଲେ ତୁମ ଅନ୍ତର ଭିତରେ ଗୋଟେ ଗର୍ବ ଆସିବ, ଆଉ ତୁମେ ବି ମନ ତୁମର ସ୍ଥିର ରହିବେ, ତୁମର ଅଧିକାର ହିସାବରେ ଭଜନ ହବ, ତୁମେ ଅଧିକା କିଛି କଲେ ବି ତପ ହରିକା ତୁମେ କିଛି କରିଦେଇପାରେ ତା ନାହିଁ, କେବଳ ଏତିକି ପାରେ ବଡି ଗୋଟେ ରେଗୁଲେଟ ହେଇପାରେ, ତା ଦେହରେ ଯଦି ତୁମେ ଠିକ୍ ଶୃଙ୍ଖଳେ ତୁମେ ସେ ବଡି ବି ଖରାପ ହେଇଛି, ଶରୀରଟା ବି ଖରାପ ହେଇଛି, ଯେମିତି ଏକାଦଶୀ ତୁମେ ନିର୍ଜଳା କରିବ, ନିର୍ଜଳା କରିବ ତାପରେ ସକାଳେ ଉଠିବ ତିନି ଗୁଣା ଖିଚୁଡ଼ି ଦାବି ଦେବ ଗଲା ତମ ଦେହ ସମସ୍ତ ହେଇ, ତୁମେ ନିର୍ଜଳା କର ତାପରେ ତିନି ଗୁଣା ଖାଇଦେବ ବା ଦୁଇ ଗୁଣା ଖାଇଦେବ, ଶରୀରଟା କ'ଣ ହେଲା ଲିଭର ଗୁଡ଼ାକ ହାର୍ଟ ଗୁଡ଼ାକ ତାକୁ ଡବଲ ପ୍ରେସର ପାଣି, କାହିଁକି ଦୁଇ ଗୁଣା ଖାଦ୍ୟ ହଜମ କରିବେ ନା, ଏଇଟା ଗୋଟେ ମେସିନ୍ଟା ନା। ତେଣୁ ସେଥିପାଇଁ ଆମର ଏସବୁ ଆମର ନିୟମାଗ୍ରହ ମନେ ଯା ଯେତିକି ଆବଶ୍ୟକ ଆଚାର୍ଯ୍ୟମାନେ ଯେଉଁ ପରିଶ୍ରମ ଦେଇଛନ୍ତି ତାକୁ ସେଠି ଫଲ କର, ତୁମର ଯଦି ସ୍ୱାଭାବିକ ଭଜନ ବଢିବ ତେବେ ତୁମର ସବୁ ଜିନିଷ ସ୍ୱାଭାବିକ ହେଇଯିବ, ଗୋଟେ ଟାଇମ୍ ଖାଇଦେଲେ ତୁ ଦିନମାନ ରହିଯିବ, ଯେକୌଣସି ଜିନିଷ ତୁମେ ଚଳିପାରିବ, ବର୍ତ୍ତମାନ ଚାଉଳଟା ଅନ୍ନଟା ତୁମେ ଖାଇବନି, ରୁଟି ଖାଇ କେତେ ରହିପାରିବ, ଦୁଇ ଦିନ ତିନି ଦିନ ପରେ କହିବ ନା ଏଇଟା ପେଟଟା ପୁରୁନି, ତ ଦଶ ବଟ ରୁଟି ଜଣଙ୍କୁ ଦେଇ ସେ କହ ପେଟଟା କାହିଁ ପୁରିଲା ପୁରିଲା ଭଳିଆ ଲାଗୁ, ଯିଏ ରୁଟି ଖାଉଛି ତାକୁ ଅନ୍ନ ଦେଲେ କହିବ ମୋ ଦେହ ଭଲ ନୁହଁ, ତୁ ସବୁବେଳେ ଗୋଟେ ପାର୍ଟିକୁଲାର ଜିନିଷ ଉପରେ ଚଳେଇବାକୁ ପଡ଼ିବ, କାହିଁ ଯେହେତୁ ତୁମର ଦେହଟା ଗୋଟେ ସ୍ପିରିଚୁଆଲ ପୋଟେନ୍ସିଆଲ ତ ଗୋଟେ ପାର୍ଟିକୁଲାର ଜିନିଷ ଉପରେ ତୁମକୁ ଚଳେଇବାକୁ ପଡ଼ିବ, ଯେତେବେଳେ ତୁମର ମନ ଭଗବାନ ଚରଣ କମଳ ରହିଛି ସେତେବେଳେ ଦେହ ପାଇଁ କିଛି ପ୍ରୋବ୍ଲେମ୍ ନାହିଁ, ଯେକୌଣସି ଜିନିଷ ତୁମେ ଆଡ଼ଜଷ୍ଟ କରିପାରିବ ସେଟା ଅଲଗା ଜିନିଷ, କିନ୍ତୁ ଅତି ଆହାର ଭଲ ନୁହେଁ, ଅତ୍ୟନ୍ତ ଆହାର କରିବା ଅଧିକ ଆହାର ସ୍ୱଭାବଟା ଏଟା ଭଜନ ପାଇଁ ବହୁତ ବଡ଼ ବାଧା, ଅଭ୍ୟାସଟା ଯିଏ ଅତ୍ୟ ଆହାର କରିବ ତାର ଅଭ୍ୟାସଟା ବଢି ବଢି କେତେ କମିବନି କମିପାରିବ, ଅତ୍ୟ ଆହାରଟା ଭଲ ନାହିଁ, ଆଉ ପୁରା କମେଇଦେବା ବି ଭଲ ନାହିଁ, ପୁରା କମେଇଦେଲେ କ'ଣ ହେଲା ଆହୁରି ବଢିବ, ଶୃଙ୍ଖଳିତ ହେଇ ଭୋଜନ କରିବାକୁ ପଡ଼େ, ମନକୁ ସଂଯମ କରି ଭୋଜନ କରିବାକୁ ପଡ଼େ, ଆଉ ନିଜର କ'ଣ କୁହାଯିବ ଅନୁଭବ ଗୁଡ଼ାକ ଆଣିବାକୁ ପଡ଼େ, ମୋ ଅଧିକା ଖାଇଦେଲେ ମୋର କ'ଣ ଅସୁବିଧା ହେଉଛି କ'ଣ କରୁଛି, ଏ କୃଷ କଥାରେ ପଡ଼ିଛି ତପ କୃଷ୍ଣପଦ ଲେଖିଲେ ସେ କଥା ତପସା ପକ୍ଷେ ଗ୍ରୀଷ୍ମେଣ କୁଶା ତତେ ଦିବ ରୁଦ୍ରାଦି ହିଁ ପରିଜନ ସେ ଯୋଉ ମିଠା, ଆଚ୍ଛା କାମନାଯୁକ୍ତ ତପସ୍ୟା ପରାୟଣ ତପସ୍ୱୀ ଗଣର ଶରୀର ଯେଭଳି ତପ ଦ୍ୱାରା କୁଶ ହେଲା, କୁଶ ହେଇଗଲେ ଦେବତାମାନେ କୃପା କରି ତ କ'ଣ କରନ୍ତି, ହିରଣ୍ୟକଶିପୁ ଯେତେବେଳେ ଆସିଲେ କିଏ ବ୍ରହ୍ମା କ'ଣ ଦେଖିଲେ ଉୟଙ୍କା ଉଠିଲେ ଦୟା ଲାଗିଲେ, ଆରେ ଦେହଟାକୁ ଉୟଙ୍କା ଖାଇଗଲେଣି ଅସ୍ଥି ଭିତରେ ବସିକି ସବୁ ଖାଇଗଲେଣି ତଥାପି ଏଇଟା ତପ କରୁଛି ଦୟା ଆସି ତାକୁ ବର ଦେଲେ, ଶ୍ରମ ନ କଲେ ଭକ୍ତି ଯୁଗରେ ତପ ହେଉଛି କ'ଣ ଭଗବାନଙ୍କର ସେବା, ଦାମବନ୍ଧନ ଲୀଳାର କ'ଣ କୁହା ସବୁବେଳେ ଦିଅଙ୍ଗୁଳି ସଟ ଦିଅଙ୍ଗୁଳିଟା ସଟ ସେୟା କ'ଣ ଦିଅଙ୍ଗୁଳି ସଟ ତୁମେ ତୁମେ ଦୃଷ୍ଟ ପରିଶ୍ରମ କୃଷ୍ଣଙ୍କର ଆସିଛି ସୁଗନ୍ଧାନି, ତୁମର ପରିଶ୍ରମ ନ ଭଜନ ଉତ୍ତିତ ପରିଶ୍ରମ ଭଜନ ସେବା ଯେ ପରିଶ୍ରମ କରୁଛ ସେ ପରିଶ୍ରମଟାକୁ ଦେଖିଲେ କୃଷ୍ଣଙ୍କର କୃପା ଆସିବ, ଏଇଟା ଆମର ତପ ଏଇଟା ଆମର ତପ, ତାଙ୍କର କ'ଣ ଶାରୀରିକ ତପ କରିବେ ଦେବତାମାନଙ୍କୁ ଦେବତାଙ୍କୁ ପରିଶ୍ରମ ନା ତ ତାଙ୍କ ହୃଦୟଟା ତରଳି ଯିବ, କେତେ କଷ୍ଟ ଖାଉଛି ପିଉନି ଠିଆ ହେଉଛି ଗୋଟେ ଗୋଟେ ଠିଆ ହେଉଛି ହାତକୁ ଉପରେ ଉପରେ ଠିଆ ହେଉଛି ତାଙ୍କର ଏଇଟା, ଆମର କ'ଣ ଆମର ତପ ହେଉଛି ଏଇଟା ଶ୍ରମ ଭଗବତ ଦୃଷ୍ଟ ପରିଶ୍ରମ କୃଷ୍ଣ, ପରିଶ୍ରମ ନ କଲେ ଭଜନ ଭଜନ ପାଇଁ ପରିଶ୍ରମ କରିବ ସେବା ପାଇଁ ପରିଶ୍ରମ କରିବ ଗୁରୁଙ୍କ ସେବା ପାଇଁ ପରିଶ୍ରମ କରିବେ, ଏଇଟା କଲା ପରେ କୃଷ୍ଣଙ୍କର ଦୟା ଆସିବ, କୃପଣା ଆସିବ, ଦୟା ଆସେ ସବୁ ଭଗବାନ ନିଜେ ବନ୍ଧନରେ ପଡ଼ିବେ କୃଷ୍ଣଙ୍କର। ତପକୁଶା ଲୋକ ଯୋଗୀ ଯେମିତି ବା ତପସ୍ୟ ଯେମିତି ଆହାରାଦି ସଂଯମ କରି ଶରୀର କୁଶ କରେ ଏବଂ ଦେବତାମାନଙ୍କ ଦ୍ୱାରା ବର ପ୍ରାପ୍ତ ହେଲା ପରେ ପରେ କ'ଣ ହେଇଯାଏ, ପୁଣି ପରେ ଖୁସି, ପୁଣି ସରଳତା ଠିକ ହେଇଯାଏ। ଠିକ ସେଇଭଳି ଉଦାହରଣ ଦେଲେ ତଥା କାମ୍ୟ ତପ୍ତ ସ୍ତନସୁ ସମ୍ପ୍ରାପ୍ୟ ତତ୍ ଫଲ ମହି ଆସିତ ଆସିତ ବର୍ଷି ଆସି ମହି। ଗ୍ରୀଷ୍ମ ଦିନରେ ଧରଣୀ ମାତା କ'ଣ ହେଇଥିଲେ, ସୁଖୀ ବର୍ତ୍ତମାନ ବର୍ଷା ଯେତେବେଳେ ଆସିଲା କ'ଣ ପାଇଲେ, ଜଳ ପାଇଲେ। ଯୋଗୀ ଯେମିତି ଫଳ ପାଇଗଲା ଜଣେ କାମ୍ୟ ବା ତପସ୍ୟ କାମ୍ୟ ବସ୍ତୁ ପାଇଗଲା ପରେ ସେ ଉତ୍ଫୁଲ୍ଲିତ ହୁଏ, ସେଭଳି ବର୍ଷା ପ୍ରାପ୍ତ ହେଲା ପରେ ଧରଣୀ ମାତା କ'ଣ ହେଲେ, ଶୋଭା ପାଇବାକୁ ଲାଗିଲେ। କ'ଣ କହିଲେ, କାମନା ଥିବା ଯୋଗୀ ତପ କରିକି ଉଷ ହେଇଯାଏ, ତାପରେ ଦେବତାମାନଙ୍କ ଦ୍ୱାରା ବର ପାଇଲା ପରେ ସେ ପୁଣି ଉତ୍ଫୁଲ୍ଲିତ ହୁଏ ବା ଶରୀର ପୁଣି ପୁଷ୍ଟ ହୁଏ। ଏଇଠି ଚକ୍ରବାଦ ଲେଖିଲେ କାମ୍ୟ ତପୋଜସ୍ୟ ତସ୍ୟ ପୁଂସସ୍ତମ କାମ ଅନୁପ୍ରାପ୍ୟ ଯଥେଇତି ଉପମା ଏସମ୍ ପରିଣାମ ପରିଣାମ ଦର୍ଶୀ ସଦ୍ବି ହେୟ। ଆଚ୍ଛା, ପରିଣାମ ଦର୍ଶୀ ସାଧୁମାନଙ୍କ ପାଇଁ ଗୋଟେ ହେୟ ଜିନିଷ, କାରଣ ସିଏ ଯେଉଁ ତପ କରନ୍ତି ସିଏ କୌଣସି କାମନା ପୂର୍ତ୍ତି ପାଇଁ ନୁହେଁ। କିନ୍ତୁ ଏଠି ଉଦାହରଣ ଦିଆଗଲା, ଯେଉଁମାନେ କାମନା କାମନା ନେଇକି ତପ କରନ୍ତି ତାଙ୍କ ପାଇଁ ଉପମା ଦିଆଗଲା, କ'ଣ ତାଙ୍କୁ ବୁଝି ଦିଆଗଲା, ଧରଣୀ ମାତା ସହିତ ତୁଳନା କରେ ବର୍ଷା ଋତୁ। ନିଶା ମୁଖେଷୁ ଖଦ୍ୟୁତା ତମସା ଭ୍ରାନ୍ତି ନା ତମସା ଭ୍ରାନ୍ତି ନା ଗ୍ରହାମ ଯଥା ପାପେନ ପାଷଣ୍ଡା ନହି ବେଦା କଲୋ ଯୁଗେ। ପାଷଣ୍ଡା ପାଷଣ୍ଡାଦି ଶାସ୍ତ୍ର ହେୟମ ଉପମା ବିଶେଷ ନାହିଁ। ନିଶା ମୁଖେନ ଖଦ୍ୟୁତ ତମସା ଭ୍ରାନ୍ତି ନା, ରାତିରେ ବର୍ଷା ଦିନ ହେଲା ମାନେ ବର୍ଷା ଦିନ ରାତିରେ କ'ଣ ବେଶୀ ବୁଲନ୍ତି, ଖଦ୍ୟୁତ ଖଦ୍ୟୁତ ମାନେ କ'ଣ ଜୁଜୁଡ଼ିଆ ପୁଅ, ଖରାଦିନ କ'ଣ ଜୁଜୁଡ଼ିଆ ପୁଅ ଦେଖୁଛୁ କୋଉଠି ବର୍ଷା ଦେଖିଲା ଜୁଜୁଡ଼ିଆ ପୁଅ କୋଉଟା, ତ କ'ଣ କୁହ ଗଞ୍ଜାମରେ କ'ଣ କହୁଥିଲି, ହଁ ଚିଲିମିଲି କହିଲି ତାଙ୍କର ସବୁ ଚିଲିମିଲି ପୁଅ କହିଲେ, ତା ପଛରେ କ'ଣ ଲାଇଟ୍ କିଛି ବାହାରୁଛି, ପଛରେ ଫସଫରସ ଅଛି, ଶିଆଳ ଶିଆଳ ତ ଭୋଗେ କ'ଣ କରେ, ଶିଆଳ ଦାଦା ଆଗରେ ତା ପାଖରୁ ନିଆଁ ବାହାରେ ଗଲେ ଏଇ ଶିଆଳ ପେଟରୁ ନିଆଁ ବାହାରୁଛି, ଲୋକ ତାକୁ ଭୂତ ହେବେ ଭୂତଟା ଆସୁଛି ତା ପାଖରୁ ନିଆଁ ବାହାରୁଛି, ଶିଆଳ ଆଗରେ ଦେଲେ ତା ପାଖରୁ ତାପରେ ଫସଫରସ ଆସୁଛି ଅକ୍ସିଜେନ୍ ଲାଗିଯାଉଛି, ଲାଗିଗଲେ କ'ଣ ହେଉଛି ନିଆଁ ବାହାରେ, ତାର ସହିତ ଭଗବାନ ସୃଷ୍ଟି କରୁଛି। ଗୋଟେ ଦେଖିବ ଗୋଟେ ଅଛନ୍ତି ସେ ବର୍ଷା ଦିନିଆ ବାହାରୁଛି ପୋଚା ନାଳ ମାନଙ୍କରେ ହେଇଥିବେ, ନାଳ ଯେଉଁଠି ପେଜ ପେଜ ପଡ଼ୁଥିବ ପୋଚି ହେଇଥିବ, ସେଠି ଗୋଟେ ଗୋଟେ ପ୍ରକାର କୀଟ ଅଛନ୍ତି, ଠିକ ଠିକ ସେ ଲାଇନ୍ ପଡ଼ିବା ରାତିରେ ଦେଖିବ ସେମାନେ ଚିଲିମିଲି ଚିଲିମିଲି ଠିକ ଇଏ ବେଳେ ଜୁଜୁଡ଼ିଆ ବିଚିତ୍ର ଭଗବାନଙ୍କର ସୃଷ୍ଟି, ତାଙ୍କ ଶରୀରରେ ଅକ୍ସିଜେନ୍ ବାଜିଲା ବେଳକୁ ଫସଫସଟା ଉଜ୍ଜଳ ଲାଡ଼ିଲା। ବର୍ଷା ଋତୁରେ ଯେମିତି ଚନ୍ଦ୍ରମା ଆଉ ସୁହାବ ପାଆନ୍ତିନି, ଆଉ ସବୁବେଳେ ଢାଙ୍କି ଯାଉଥିବ ଆଉ ବର୍ଷା ଦେଖାନ୍ତିନି, ଆଉ କିଏ ଦେଖା ହେବ ଅନ୍ଧାର ପଡ଼େ ଜୁଜୁଡ଼ିଆ ପୋକ, ତୁ ଦେଖିନ ଅନ୍ଧାର ବର୍ଷା ଗାଜୁଥିବ ଆଉ ଜୁଜୁଡ଼ିଆ ପୋକ କଡ଼ା ଟିକି 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 ଧୁ 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 ହେଇ ବୁଲୁଥିବ। ସେ କହୁଛ କି କଳି ଯୁଗରେ ନିଶା ମୁଖେନ ଖଦ୍ୟୁତ ତମସା ଭ୍ରାନ୍ତି ନା ଗ୍ରହ ଯଥା ପାପେନ ପାଷଣ୍ଡା ନହି ବେଦ କଲୁ ଯୁଗେ। କଳି ଯୁଗରେ ପାଷଣ୍ଡି ଲୋକ ଡାକିଥାନ୍ତି, ଏତେ ପାଷଣ୍ଡି ଏମାନଙ୍କ ପାଖରେ ବେଦଶାସ୍ତ୍ର ଶୁଭା ପାଇବ, କଳି ଯୁଗରେ ପାଷଣ୍ଡି ଶାସ୍ତ୍ର ଗୁଡା ବେଶୀ ନା ଆଉ ବେଦଶାସ୍ତ୍ର ଏଗୁଡା ଅଗି ମାନିବେନି ଆଉ ଶୁଭା ପାଇବେନି ଆଉ।